ମ୍ୟାମ୍ ନମସ୍କାର, ମୋ ନାଁ ହେଉଛି କେ ରାଜଶ୍ରୀ, ମୁଁ 42 ୱାର୍ଡରୁ କହୁଛି। ମ୍ୟାମ୍ ମୁଚି ସାହିରେ ଗୋଟେ ପ୍ରୋବ୍ଲେମ୍ ହେଇଛି, ସେ ଡେଟ୍ ଜଣେ ଡେଟ୍ ଡେଟ୍ ହେଇଗଲା, ତାଙ୍କର ହେଉଛି କ୍ୟାନସଲ୍ ହେଇକି ମରିଗଲା। ମରିବା ପୂର୍ବରୁ ଗୋଟେ ଝିଅଟା ଜନ୍ମ ହେଇଥିଲା, ସେ ଝିଅଟା ଜନ୍ମ ହେଇକି 5 ଦିନ ହେଲା ବାପାଟା ମରିଗଲା। ମୁଁ ଚାହୁଁଛି, ବହୁତ ଗରିବ ଲୋକ ସେମାନେ ସେମାନେ ମୁଁ ଚାହୁଁଛି କି ଆମ ଜନୈତ ବାଣୀରେ କ'ଣ ସାହାଯ୍ୟ ତାଙ୍କୁ ଆମେ ଟିକେ କଲେ ଆମ ସଂସ୍ଥାକୁ ଭଲ କହିକି ସେମାନେ କହିବେ। ମୁଁ ଚାହୁଁଛି କି ମୁଁ ରିକ୍ୱେଷ୍ଟ କରୁଛି ତାଙ୍କୁ ଆମ ତରଫରୁ, ଆମ ସଂସ୍ଥା ତରଫରୁ କ'ଣ ହେଲେ ସାହାଯ୍ୟ କରନ୍ତୁ ମ୍ୟାମ୍, ରିକ୍ୱେଷ୍ଟ କରୁଛି। ମ୍ୟାମ୍ ନମସ୍କାର।